ମଦ ସମାଜ ପାଇଁ କ୍ଷତିକାରକ, ଆସନ୍ତୁ ତାକୁ ପିଇ ପିଇ ସାରିଦେବା, ରଖିବାନି। ଆରେ ଏତିକି ଅଣ୍ଟିବ ଭାଇ ତୁମ ଜାନ।
ଆରେ ଦେ ରମ ବା ହୁଇସ୍କି ମିଶା, ଆରେ ମିଶା କୋକା କୋଲା ବା ପେପ୍ସି। ରାତି ବଢୁଛି ଭିଡ଼ ଜମୁଛି, ମିଶେଇବାରେ ଯଦି ଡେରି ହଉଛି ଦେ ଦେ ମହୁଲି ଟିକେ ଦେ 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 ବଢ଼େଇ ଦେ। ଆରେ ଦେ ବଢ଼େଇ ଦେ ଦେଶୀ ମହୁଲି ଟିକେ ମୋଡ଼େ ବଢ଼େଇ ଦେ ଦେ ବଢ଼େଇ ଦେ। ଆରେ ଟିକେ ବଢ଼େଇ ଦେ ଦେଶୀ ମହୁଲି। ଆରେ ଦେ ବଢ଼େଇ ଦେ ଦେ
ବିଅର ସାଙ୍ଗରେ ପାଣି ମିଶେଇ ପିଇବ ମୁଣ୍ଡ ବିନ୍ଧିବ, ହୁସ୍କି ସାଙ୍ଗରେ ପାଣି ମିଶାଇବ ଡିହାଇଡ୍ରେସନ ହବ, ରମ୍ ସାଙ୍ଗରେ ପାଣି ମିଶାଇବ ସୁଗାର ବଢ଼ିବ, ଭଡ଼କା ସାଙ୍ଗରେ ପାଣି ବଅଁଶ ବୁଡ଼େଇବ। କଁ ବୁଝିଲୁ
ଭାଇ? ପାଣି ହିଁ ଖରାପ।
ଝଲମଲ ଝଲମଲ ଝଲ ସୁଚି ଆଜି ସାରା ସହର
ଏକ ନମ୍ବର,
ଚାଳି ରୋଷଣି ଡିଜେ ବଜେଇ ପଛକୁ ପଛ ଆସେ
ମେଢ଼।
ଝଲମଲ ଝଲମଲ ଝଲ ସୁଚି ଆଜି ସାରା ସହର, ଚାଳି ରୋଷଣି ଡିଜେ ବଜେଇ ପଛକୁ ପଛ ଆସେ ମେଢ଼। ଆରେ ନିଦ ନାହିଁ ଆଜି କାଖିକୁ, ଜଣେ ଠାରେ ଆଉ ଜଣକୁ ଇସରରେ ଖେଳ କରି ଦେ 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 ଦେ
ଭାଇ
କରି ଦେ ଦେ ବଢ଼େଇ ଦେ। ଆରେ ଦେ ବଢ଼େଇ ଦେ ଦେଶୀ ମହୁଲି ଧନ ଟିକେ ବଢ଼େଇ ଦେ ଦେ ବଢ଼େଇ ଦେ। ଆରେ ଦେ ବଢ଼େଇ ଦେ ଦେଶୀ ମହୁଲି ଟିକେ ମୋଡ଼େ ବଢ଼େଇ ଦେ।
ତମେ ମୋତେ ସବୁବେଳେ କହୁଛ ମୁଁ ବାଜେ ଲୋକ ବାଜେ ହଜବ୍ୟାଣ୍ଡ ରାଣ, ମୁଁ ଏକୁଟିଆ ଚାହିଁଲେ ଦେଶ ବଦଳେଇ ଦେବି।
ଛାଡ଼ ମ, ଆଗ ମୋ ସାୟାଟା ବଦଳା, ତାପରେ ଦେଶ ବଦଳିବ।
ଦୁଲୁ ଦୁଲୁ କୁଚି ଓଡ଼ିଶାଟା ଆଜି ନାଚ ଚାଲିଛି, ଆଙ୍ଗେଡ଼ା ନାଗିନ ଫେଣ୍ଟା ଫେଣ୍ଟି ଇସାରାରେ ଖେଳ ଚାଲିଛି। ଦୁଲୁ 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 କୁଚି ସାରା ଓଡ଼ିଶା ଆଜି ନାଚ ଚାଲିଛି, ଆଙ୍ଗେଡ଼ା ନାଗିନ ଫେଣ୍ଟା ଫେଣ୍ଟି ଇସାରାରେ ଖେଳ ଚାଲିଛି। ଛାତ ଉପରେ ଆଜି ଭାରି ଭିଡ଼, ଜମାରୁ ଆଗକୁ ବଢ଼ୁନି ଗୋଡ଼, ରାତି ଭିତରେ ଖେଳ ସାରି ଦେ ସାରି ଦେ ସାରି ଦେ ଦେ ବଢ଼େଇ ଦେ। ଆରେ ଦେ ବଢ଼େଇ ଦେ ଦେଶୀ ମହୁଲି ଟିକେ ମୁହଁରେ ବଢ଼େଇ ଦେ ଦେ ବଢ଼େଇ ଦେ ଦେ ବଢ଼େଇ ଦେ ଦେଶୀ ମହୁଲି ଦେ ବଢ଼େଇ ଦେ।
ନମସ୍କାର, ମୁଁ ପପୁ ପମ୍ପମ୍। ଆଜି କଟକ ଖାନନଗରରେ ଥିବା FTI ଷ୍ଟୁଡ଼ିଓ ସଞ୍ଜୟ ଭାଇଙ୍କ ଷ୍ଟୁଡ଼ିଓରେ ଗୋଟେ ବଢ଼ିଆ ଗୀତ ରେକର୍ଡିଂ ହେଲା, ଗୋଟେ ଦଶହରା ଭଳିଆ ଗୀତ। ଶୁଣିଲା ମାତ୍ରେ ପାଦ ଉଠିବ। ଯେଉଁ ଚ୍ୟାନେଲରେ ଗୀତଟି ରିଲିଜ୍ ହେବ ସେ ହେଉଛି G2 ମ୍ୟୁଜିକ୍। ଗୀତଟିକି ଲେଖିଛନ୍ତି ଏବଂ ଗୀତର ପ୍ରଡ୍ୟୁସର ହେଉଛନ୍ତି ରମେଶ ଦାସ, ଏବଂ ଗୀତଟିକି ସ୍ୱରରେ ସଜେଇଛନ୍ତି ଆଜିକାଲିର ଜଣେ ଆଗଧାଡ଼ିର ସଙ୍ଗୀତ ନିର୍ଦ୍ଦେଶକ କୁମାର ତାପସ। ଏବଂ ଏ ଗୀତ ଚ୍ୟାନେଲ ଇଏ ସବୁକିଛି ଯାହା ହେଇଛି ଏହା ଭିତରେ ସବୁଠାରୁ ଅଧିକା ଧନ୍ୟବାଦ ଦିଆଯାଉଛି, କାରଣ ଏଇ ଚ୍ୟାନେଲର ହର୍ତ୍ତାକର୍ତ୍ତା ଦୈବ ବିଧାତା ସିଏ ହେଉଛନ୍ତି ଆମର ଶୁଭମ ଦାସ। ଗୀତଟିକି ଶୁଣିବେ, ଯଦି ଭଲ ଲାଗିବ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ, ଏବଂ ନୂଆ ଚ୍ୟାନେଲ ଆପଣମାନଙ୍କର ଆଶୀର୍ବାଦ ସହଯୋଗ ଦରକାର। ଯଦି ଚ୍ୟାନେଲଟିକୁ ପ୍ରଥମ ଥର ପାଇଁ ଦେଖୁଛନ୍ତି G2 ମ୍ୟୁଜିକ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ।